ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ସମଗ୍ର ଦେଶରେ ଆଜି ପାଳନ କରାଯାଉଛି ସମ୍ବିଧାନ ହତ୍ୟା ଦିବସ. ଚୀନ୍ର କିଙ୍ଗଦାଓଠାରେ ଆଜିଠାରୁ ଆରମ୍ଭ ହେଉଛି ସାଂଘାଇ ସହଯୋଗ ସଂଗଠନ ସଦସ୍ୟ ରାଷ୍ଟ୍ରଙ୍କ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ଦୁଇଦିନିଆ ବୈଠକ. ଏକ୍ଜିଓମ୍ 4 ମିଶନ ମାଧ୍ୟମରେ ଆଜି ମହାକାଶକୁ ଯାତ୍ରା କରିବେ ଭାରତର ଶୁଭାଂଶୁ ଶୁକ୍ଲା. 2027 ସୁଦ୍ଧା 5 ଟ୍ରିଲିୟନ ଆମେରିକୀୟ ଡଲାର ଅର୍ଥନୀତି ଲକ୍ଷ୍ୟ ନେଇ ଭାରତ ଅଗ୍ରଗତି କରୁଛି କହିଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ. ଏବଂ ହେଡିଂଲେ ଟେଷ୍ଟରେ ଭାରତକୁ 5 ୱିକେଟ୍ରେ ପରାସ୍ତ କଲା ଇଂଲଣ୍ଡ. ସମଗ୍ର ଦେଶରେ ଆଜି ସମ୍ଭିଧାନ ହତ୍ୟା ଦିବସ ପାଳନ କରାଯାଉଛି. 1975 ଜୁନ୍ 25 ତାରିଖରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବା ଦ୍ୱାରା ସୃଷ୍ଟ ପରିସ୍ଥିତିକୁ ଏହା ସ୍ମରଣ କରାଉଛି. ଏହି ସମୟରେ ପ୍ରତ୍ୟେକ ପୀଡ଼ିତ ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଲକ୍ଷ୍ୟ ନେଇ ଆଜି ଏହି ଦିବସ ପାଳନ କରାଯାଉଛି. ଏ ସମ୍ପର୍କରେ ଏକ ରିପୋର୍ଟ.
आपातकाल की घोषणा बढ़ती राजनीतिक अशांति और न्यायिक घटनाक्रमों की पृष्ठभूमि में की गई थी, जिसने सत्तारूढ़ नेतृत्व की वैधता को हिलाकर रख दिया था. आपातकाल के दौरान संसद ने कई संवैधानिक संशोधन पारित किए, जिससे न्यायिक समीक्षा और संस्थागत जांच कमजोर हो गई. शाह जांच आयोग ने पाया कि आपातकाल के दौरान देश भर में 1 करोड़ से ज्यादा नसबंदी की गई. इस अवधि के दौरान लगभग 26,000 सरकारी और सार्वजनिक क्षेत्र के कर्मचारियों को समय से पहले सेवानिवृत्त कर दिया गया और संसदीय और न्यायिक कार्रवाई को सेंसर किया गया और अदालती फैसलों को उनके प्रकाशित रूप में संपादित या नियंत्रित किया गया. अनुपम मिश्र, आकाशवाणी समाचार, दिल्ली.
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମରିସସ୍ ପ୍ରତିପକ୍ଷ ଡକ୍ଟର ନବୀନ ଚନ୍ଦ୍ର ରାମଗୁଲାମଙ୍କ ସହ ଟେଲିଫୋନ୍ ମାଧ୍ୟମରେ ଆଲୋଚନା କରିଛନ୍ତି. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଉଭୟ ନେତା ଦ୍ୱିପାକ୍ଷିକ ବର୍ଦ୍ଧିତ ରଣନୈତିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟ ନେଇ ମିଳିତ ପ୍ରତିବଦ୍ଧତା ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି. ଭିଜନ ମହାସାଗର ଏବଂ ଭାରତର ପଡ଼ୋଶୀ ପ୍ରଥମ ନୀତି ଆଧାରରେ ମରିସସ୍ର ବିକାଶକୁ ଭାରତ ପ୍ରାଥମିକତା ପ୍ରଦାନ କରୁଛି ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି. ପ୍ରତିରକ୍ଷା, ସାମୁଦ୍ରିକ ରକ୍ଷା, ଦକ୍ଷତା ବିକାଶ, ସହଭାଗିତା, ଡିଜିଟାଲ ଭିତ୍ତିଭୂମି ଏବଂ ଉଭୟ ଦେଶର ନାଗରିକଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି ଆଦି ବିଭିନ୍ନ ପ୍ରସଙ୍ଗରେ ଉଭୟ ପକ୍ଷଙ୍କ ମଧ୍ୟରେ ମତ ବିନିମୟ ହୋଇଥିବା ଶ୍ରୀ ମୋଦି ସୂଚନା ଦେଇଛନ୍ତି. ଡକ୍ଟର ରାମଗୁଲାମଙ୍କୁ ଭାରତ ଗସ୍ତରେ ଆସିବା ପାଇଁ ପ୍ରଧାନମନ୍ତ୍ରୀ ନିମନ୍ତ୍ରଣ କରିଛନ୍ତି. ଚୀନ୍ର କିଙ୍ଗଦାଓଠାରେ ଆଜିଠାରୁ ସାଂଘାଇ ସହଯୋଗ ସଂଗଠନ ଏସ୍ସିଓ ସଦସ୍ୟ ରାଷ୍ଟ୍ରଙ୍କର ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେଉଛି. ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଭାରତୀୟ ପ୍ରତିନିଧି ମଣ୍ଡଳର ନେତୃତ୍ୱ ନେବେ. ଏହି ଦୁଇଦିନିଆ ବୈଠକ ଅବସରରେ ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ସୁରକ୍ଷା, ଆତଙ୍କବାଦ ବିରୋଧୀ ପଦକ୍ଷେପ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟଗୁଡ଼ିକ ମଧ୍ୟରେ ସହଯୋଗ ବୃଦ୍ଧି ନେଇ ସଦସ୍ୟ ରାଷ୍ଟ୍ରଗୁଡ଼ିକର ପ୍ରତିନିଧି ମଣ୍ଡଳୀ ମତ ବିନିମୟ କରିବେ. ଏସ୍ସିଓ ସଂଗଠନର ନୀତି ଏବଂ ଆଦର୍ଶ ପ୍ରତି ଭାରତର ଦୃଢ଼ ପ୍ରତିବଦ୍ଧତା ଉପରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ ତାଙ୍କ ଅଭିଭାଷଣରେ ଗୁରୁତ୍ୱ ଆରୋପ କରିବାର ଆଶା କରାଯାଉଛି. ଆନ୍ତର୍ଜାତିକ ଶାନ୍ତି ଏବଂ ସୁରକ୍ଷାକୁ ପ୍ରୋହାହନ ପ୍ରଦାନ କରିବା ପାଇଁ ଭାରତର ଦୃଷ୍ଟିକୋଣ ଉପରେ ସେ ଏହି ଅବସରରେ ଆଲୋକପାତ କରିବେ. ବୈଠକ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂହ ଚୀନ୍ ଏବଂ ରୁଷ ସମେତ ବିଭିନ୍ନ ଅଂଶଗ୍ରହଣକାରୀ ରାଷ୍ଟ୍ରର ପ୍ରତିପକ୍ଷଙ୍କ ସହିତ ଦ୍ୱିପାକ୍ଷିକ ଆଲୋଚନା ବୈଠକ କରିବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି. 2001 ସାଂଘାଇ ସହଯୋଗ ସଂଗଠନ ଗଠନ କରାଯାଇଥିଲା. 2017 ଭାରତ ଏହାର ପୂର୍ଣ୍ଣାଙ୍ଗ ସଦସ୍ୟ ହୋଇଥିଲା. ଅନ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ କାଜାକସ୍ତାନ, ଚୀନ, କିର୍ଗିଜ୍ସ୍ତାନ, ପାକିସ୍ତାନ, ରୁଷ, ତାଜିକିସ୍ତାନ, ଉଜ୍ବେକିସ୍ତାନ, ଇରାନ ଏବଂ ବେଲାରୁଷ ଏହି ସଂଗଠନର ସଦସ୍ୟ ଅଛନ୍ତି. ଚୀନ୍ ଅଧ୍ୟକ୍ଷତାରେ ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଏହି ବୈଠକରେ ବିଷୟବସ୍ତୁ ରହିଛି ସାଂଘାଇ ଆତ୍ମାକୁ ବଜାୟ ରଖିବା ଏବଂ ଏସ୍ସିଓକୁ ଗତିଶୀଳ କରିବା. ଏକ୍ଜିଓମ୍ 4 ମିଶନ ମହାକାଶ ଯାନ ଆଜି ଭାରତୀୟ ସମୟ ଅପରାହ୍ନ 12:01 ଆମେରିକାର ଫ୍ଲୋରିଡ଼ାସ୍ଥିତ କେନେଡି ମହାକାଶ କେନ୍ଦ୍ରରୁ ଉତ୍କ୍ଷେପଣ କରିବ. ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଇସ୍ରୋ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଉତ୍କ୍ଷେପିତ ହେବାର 28 ଘଣ୍ଟା ପରେ ଆନ୍ତର୍ଜାତିକ ମହାକାଶ ଷ୍ଟେସନ୍ ଆଇଏସ୍ଏସ୍ ସହିତ ଏହା ମିଳିତ ହେବ. ପ୍ରଥମେ ଗତ ମେ ମାସ 29 ତାରିଖରେ ଉତ୍କ୍ଷେପଣ ପାଇଁ ସମୟ ସ୍ଥିର ହୋଇଥିଲେ ମଧ୍ୟ ପାଣିପାଗ ଏବଂ ଯାନ୍ତ୍ରିକ ସମସ୍ୟା ଯୋଗୁଁ ଏହା ସମ୍ଭବ ହୋଇପାରିନଥିଲା. ଏହି ଐତିହାସିକ ମିଶନରେ ଭାରତର ଶୁଭମ୍ ଶୁକ୍ଲା ମହାକାଶକୁ ଯାତ୍ରା କରିବେ. ତାଙ୍କ ସହ ଆମେରିକା, ପୋଲାଣ୍ଡ ଏବଂ ହଙ୍ଗେରୀର ମଧ୍ୟ ତିନିଜଣ ମହାକାଶକୁ ଯାତ୍ରା କରିବେ। ପୋଲାଣ୍ଡର ସ୍ଲାଓସ ଉଜନାନ୍ସ୍କି, ହଙ୍ଗେରୀର ଟିବୋର କାପୁ ଏବଂ ଆମେରିକାର ପେଗି ହ୍ୱିଟସନ୍ ଏହି ମିଶନରେ ଭାରତର ଶୁଭାଂଶୁ ଶୁକ୍ଳାଙ୍କ ସହ ମହାକାଶକୁ ଯିବେ। ଏହି ମହାକାଶଚାରୀମାନେ ମହାକାଶ ଷ୍ଟେସନରେ ଦୁଇ ସପ୍ତାହ ରହଣି ମଧ୍ୟରେ ବିଭିନ୍ନ ଗବେଷଣାରେ ସଂଶ୍ଲିଷ୍ଟ ହେବେ। ମାଇକ୍ରୋଗ୍ରାଭିଟି, ପ୍ରଯୁକ୍ତିବିଦ୍ୟା ଏବଂ ପ୍ରସାର ଆଦି ବିଭିନ୍ନ କ୍ଷେତ୍ରରେ ସେମାନେ ଗବେଷଣା କରିବେ। 31 ଦେଶର ପ୍ରାୟ 60 ବୈଜ୍ଞାନିକ ଅଧ୍ୟୟନରେ ସେମାନେ ଅନ୍ତର୍ଭୁକ୍ତ ହେବାର ଜଣାପଡ଼ିଛି। ଏକ୍ଜିଏମ୍ 4 ମିଶନ, ନାସା, ଇସ୍ରୋ ଏବଂ ଅନ୍ୟାନ୍ୟ ଆନ୍ତର୍ଜାତିକ ସଂସ୍ଥା ମଧ୍ୟରେ ସହଯୋଗକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି 2027 ସୁଦ୍ଧା ଭାରତ 5 ଟ୍ରିଲିୟନ୍ ଆମେରିକୀୟ ଡଲାର ଅର୍ଥନୀତି ହେବା ଲକ୍ଷ୍ୟ ନେଇ ଅଗ୍ରଗତି କରୁଛି। ସାମୁହିକ ଜାତୀୟ ପ୍ରୟାସ ଏହାକୁ ଗତିଶୀଳ କରିଛି ବୋଲି ସେ କହିଛନ୍ତି। ମର୍ଚ୍ଚାଣ୍ଟ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି MCCI ଦ୍ୱାରା ଗତକାଲି ଆୟୋଜିତ ଏକ ଆଭାସୀ ଅଧିବେଶନକୁ ସମ୍ବୋଧନ କରି ମନ୍ତ୍ରୀ ଶ୍ରୀ ଗୋଏଲ ଏହା କହିଛନ୍ତି। ସେବା, ସୁଶାସନ ଏବଂ ନବସୃଜନକୁ ଆଧାର କରି ସରକାର କାର୍ଯ୍ୟ କରୁଛନ୍ତି। ଦେଶର ବୈଦେଶିକ ମୁଦ୍ରା ଭଣ୍ଡାର ଏବେ 698 ବିଲିୟନ ଆମେରିକୀୟ ଡଲାରରେ ପହଞ୍ଚିଛି। ବ୍ୟାଙ୍କ କ୍ଷେତ୍ର ସୁଦୃଢ଼ ହେବା ସହ ସ୍ୱାଧୀନତା ପରବର୍ତ୍ତୀ ସମୟରେ ଦେଶର ମୁଦ୍ରାସ୍କୀତି ଏବେ ସର୍ବନିମ୍ନ ସ୍ତରରେ ରହିଛି ବୋଲି ଶ୍ରୀ ଗୋଏଲ କହିଛନ୍ତି। ଗ୍ରେଟ୍ ବ୍ରିଟେନ୍, ଅଷ୍ଟ୍ରେଲିଆ ଏବଂ ୟୁରୋପୀୟ ସଂଘ ଭଳି ବିକଶିତ ଅର୍ଥନୀତି ସହିତ ଭାରତ ମୁକ୍ତ ବାଣିଜ୍ୟ ଚୁକ୍ତି କରିବା ପାଇଁ ପ୍ରୟାସ ଜାରି ରଖିଛି। ଏହାଦ୍ୱାରା ଦେଶର ରପ୍ତାନୀ ଏବଂ ଏମ୍ଏସ୍ଏମ୍ଇ କ୍ଷେତ୍ର ଅଧିକ ସୁଫଳ ପାଇବ। କୃତ୍ରିମ ବୁଦ୍ଧିମତା, କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଏବଂ 3D ପ୍ରିଣ୍ଟିଂ ଭଳି କ୍ଷେତ୍ରରେ ଭାରତ ବିଶ୍ୱସ୍ତରରେ ନେତୃତ୍ୱ ନେବାକୁ ପ୍ରସ୍ତୁତ ଅଛି ବୋଲି ମନ୍ତ୍ରୀ ଶ୍ରୀ ଗୋଏଲ କହିଛନ୍ତି। ବିକଶିତ କୃଷି ସଂକଳ୍ପ ଅଭିଯାନ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ନୂଆଦିଲ୍ଲୀଠାରେ ଗତକାଲି ଅନୁଷ୍ଠିତ ଏହି ବୈଠକରେ 2100ରୁ ଅଧିକ ନୋଡାଲ ଅଧିକାରୀ ଅଭିଯାନର ନିଷ୍କର୍ଷ, କ୍ଷେତ୍ର ଅଭିଜ୍ଞତା ଆଦି ଉପରେ ନିଜର ମତ ଉପସ୍ଥାପନ କରିଥିଲେ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଗତ ମାସ 29 ତାରିଖରୁ ଚଳିତ ମାସ 12 ତାରିଖ ପର୍ଯ୍ୟନ୍ତ ସମଗ୍ର ଦେଶରେ ହୋଇଥିବା ଏହି ଅଭିଯାନର ଫଳାଫଳ ଉପରେ ଆଲୋଚନା ହୋଇଛି। ସ୍ୱାଧୀନ ଭାରତର ଏହା ଏକ ଐତିହାସିକ ପଦକ୍ଷେପ ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ଏହି ଅବସରରେ ଶ୍ରୀ ଚୌହାନ ମୃତ୍ତିକା ସ୍ୱାସ୍ଥ୍ୟ, ଉପକୂଳ କୃଷି ଏବଂ ପଶୁପାଳନ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବା ସହ ଜୈବ ସୁରକ୍ଷିତ ଫସଲ, ନିରନ୍ତର ଅଭ୍ୟାସ ଏବଂ ବୈଷୟିକ ବିକାଶ ତଥା ସମନ୍ୱୟ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି।
ଲ୍ୟାବ ଟୁ ଲ୍ୟାଣ୍ଡ ଜୁଡ଼ତେ ହି ନହିଁ ହେ। ଅଗର ବୈଜ୍ଞାନିକ ନିକଲ କେ ଖେତୋ ମେ ଗାଓଁ ମେ କିସାନୋ କେ ବୀଜ ପହଞ୍ଚ ଯାଏ ତୋ ଖେତି ମେ ଔର ଚମତ୍କାର ହୋ ସକତା ହେ। ଔର ଇସଲିଏ ହମନେ ବନାୟା ବିକଶିତ କୃଷି ସଂକଳ୍ପ ଅଭିଯାନ। ପ୍ରଧାନମନ୍ତ୍ରୀ ଜୀ କା ସଂକଳ୍ପ ହେ ବିକଶିତ ଭାରତ। ହମନେ କହା ବିକଶିତ ଭାରତ କେ ଲିଏ ବିକଶିତ ଖେତି ଔର ସମୃଦ୍ଧ କିସାନ, ଇସକେ ଲିଏ ଅଭିଯାନ ଚଲାଏଗେ, କୋଇ କସର ନହିଁ ଛୋଡ଼େଗେ। ଖେତି କେ ବିନା ଇସ ଦେଶ କା କାମ ନହିଁ ଚଲ ସକତା। ଔର କୃଷି ମନ୍ତ୍ରୀ କେ ନାତେ କିସାନ ଭାଇଓ, मैं प्रधानमंत्री जी को धन्यवाद देता हूं कि कृषि और ग्रामीण विकास का काम मुझे दिया। और कृषि मंत्री के नाते किसानों की सेवा मेरे लिए भगवान की पूजा है।
ଭାରତ ନେପାଳ ଦ୍ୱିପାକ୍ଷିକ ସୁରକ୍ଷା ପରାମର୍ଶଦାତା ଗୋଷ୍ଠୀର 16 ବୈଠକ ପୁଣେଠାରେ ଅନୁଷ୍ଠିତ ହୋଇଯାଇଛି। ଗତ 2 ଦିନ ଧରି ଅନୁଷ୍ଠିତ ଏହି ବୈଠକରେ ଦ୍ୱିପାକ୍ଷିକ ସୁରକ୍ଷା ସହଯୋଗ ନେଇ ଆଲୋଚନା ହୋଇଛି। ବୈଦେଶିକ ମନ୍ତ୍ରଣାଳୟର ଉତ୍ତର ଭାଗ ଅତିରିକ୍ତ ସଚିବ ମୁନୁ ମାହାୱାର ଭାରତୀୟ ପ୍ରତିନିଧି ମଣ୍ଡଳୀର ନେତୃତ୍ୱ ନେଇଥିବାବେଳେ ନେପାଳ ବୈଦେଶିକ ମନ୍ତ୍ରଣାଳୟର ଦକ୍ଷିଣ ଏସିଆ ଭାଗ ଯୁଗ୍ମ ସଚିବ ଗହେନ୍ଦ୍ର ରାଜଭଣ୍ଡାରୀ ସେଠାକାର ପ୍ରତିନିଧି ମଣ୍ଡଳୀର ନେତୃତ୍ୱ ନେଇଥିଲେ। ଏହି ବୈଠକରେ ବୈଦେଶିକ ଏବଂ ପ୍ରତିରକ୍ଷା ମନ୍ତ୍ରଣାଳୟ ଏବଂ ଉଭୟ ଦେଶର ସେନା ନିର୍ଦ୍ଦେଶାଳୟର ଅଧିକାରୀ ଯୋଗ ଦେଇଥିଲେ। ହେଡିଂଲେ ଟେଷ୍ଟରେ ଇଂଲଣ୍ଡ ବିଜୟୀ ହୋଇଛି। ଆଣ୍ଡରସନ୍ ତେନ୍ଦୁଲକର କ୍ରିକେଟ୍ ଟ୍ରଫି ଟେଷ୍ଟ ସିରିଜ୍ର ଏହି ପ୍ରଥମ ମ୍ୟାଚ୍ରେ ଇଂଲଣ୍ଡ ଭାରତକୁ 5 ୱିକେଟ୍ରେ ପରାସ୍ତ କରିଛି। 371 ରନ୍ର ବିଜୟ ଲକ୍ଷ୍ୟକୁ ଗତକାଲି ମ୍ୟାଚ୍ର ଅନ୍ତିମ ଦିବସରେ ଇଂଲଣ୍ଡ 5 ୱିକେଟ୍ ବିନିମୟରେ ହାସଲ କରିପାରିଛି। ଦଳ ପକ୍ଷରୁ ବେନ୍ ଡକେଟ୍ 149 ରନ୍ କରିଥିବା ବେଳେ ଜୋ ରୁଟ୍ 53 ରନ୍ ସଂଗ୍ରହ କରିଥିଲେ। 5-ଟିକିଆ ସିରିଜ୍ରେ ଇଂଲଣ୍ଡ 1-0 ଆଗୁଆ ହୋଇଛି। ଡକେଟ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ଭାରତ ପ୍ରଥମ ଇନିଂସରେ 471 ରନ୍, ଦ୍ୱିତୀୟ ଇନିଂସରେ 364 ରନ୍ ସଂଗ୍ରହ କରିଥିଲା। ଇଂଲଣ୍ଡ ପ୍ରଥମ ଇନିଂସରେ 465 ରନ୍ ଏବଂ ଦ୍ୱିତୀୟ ଇନିଂସରେ 5 ୱିକେଟ୍ରେ 373 ରନ୍ ସଂଗ୍ରହ କରି ବିଜୟ ଲାଭ କରିଛି। ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ଆସନ୍ତା 2 ତାରିଖରେ ବର୍ମିଂହାମ୍ଠାରେ ଖେଳାଯିବ। ସମଗ୍ର ଦେଶରେ ଆଜି ପାଳନ କରାଯାଉଛି ସମ୍ଭିଧାନ ହତ୍ୟା ଦିବସ। ଚୀନ୍ର କିଙ୍ଗଦାଓଠାରେ ଆଜିଠାରୁ ଆରମ୍ଭ ହେଉଛି ସାଂଘାଇ ସହଯୋଗ ସଂଗଠନ ସଦସ୍ୟ ରାଷ୍ଟ୍ରଙ୍କ ପ୍ରତିରକ୍ଷା ମନ୍ତ୍ରୀସ୍ତରୀୟ 2-ଦିନିଆ ବୈଠକ। ଏକ୍ଜିଏମ୍ 4 ମିଶନ ମାଧ୍ୟମରେ ଆଜି ମହାକାଶକୁ ଯାତ୍ରା କରିବେ ଭାରତର ଶୁଭାଂଶୁ ଶୁକ୍ଳା। 2027 ସୁଦ୍ଧା 5 ଟ୍ରିଲିୟନ୍ ଆମେରିକୀୟ ଡଲାର ଅର୍ଥନୀତି ଲକ୍ଷ୍ୟ ନେଇ ଭାରତ ଅଗ୍ରଗତି କରୁଛି କହିଲେ ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ଏବଂ ହେଡିଙ୍ଗଲେ ଟେଷ୍ଟରେ ଭାରତକୁ 5 ୱିକେଟ୍ରେ ପରାସ୍ତ କଲା ଇଂଲଣ୍ଡ। ସମ୍ବାଦ ଶେଷ ହେଲା।